ଓମ୍ ଶାନ୍ତି। ଆଜି 5/2/2025 ର ସାକାର ମହାବାକ୍ୟ, ମଧୁର ସନ୍ତାନ ମାନେ ଏହି ଶରୀର ରୂପକ ବସ୍ତ୍ରକୁ ଏଇଠାରେ ହିଁ ଛାଡ଼ିବାକୁ ହେବ, ସେଥିପାଇଁ ଏଥିରୁ ମମତ୍ୱ ତୁଟାଇ ଦିଅ। କେହି ବି ମିତ୍ର ସମ୍ବନ୍ଧୀ ଯେପରି ମନେ ନ ପଡ଼ନ୍ତୁ। ପ୍ରଶ୍ନ, ଯେଉଁ ପିଲାମାନଙ୍କ ଭିତରେ ଯୋଗବଳ ରହିଛି ସେମାନଙ୍କର ଲକ୍ଷଣ କିପରି ହୋଇଥିବ? ଉତ୍ତର, ସେମାନଙ୍କୁ କୌଣସି କଥାରେ ସାମାନ୍ୟତମ ଆଘାତ ବି ଲାଗିବ ନାହିଁ, କାହାରି ପ୍ରତି ମୋହ ନଥିବ। ଧରିନିଅ ଆଜି କିଏ ଶରୀର ଛାଡ଼ିଦେଲେ ତେବେ ତାଙ୍କୁ ଦୁଃଖ ଲାଗିବ ନାହିଁ, କାହିଁକି ନା ଜାଣିଛନ୍ତି ଡ୍ରାମାରେ ଏହାଙ୍କର ଏତିକି ହିଁ ପାର୍ଟ ଥିଲା, ଆତ୍ମା ଗୋଟିଏ ଶରୀର ଛାଡ଼ିଯାଇ ଆଉ ଗୋଟିଏ ଧାରଣ କରିବ। ଓମ୍ ଶାନ୍ତି। ଏହି ଜ୍ଞାନ ବହୁତ ଗୁପ୍ତ, ଏଥିରେ ନମସ୍କାର ମଧ୍ୟ କରିବାକୁ ପଡ଼ୁନାହିଁ। ଦୁନିଆରେ ନମସ୍କାର ଅଥବା ରାମ ରାମ ଆଦି କହିଥାନ୍ତି, ଏଠାରେ ଏସବୁ କଥା ଚଳିପାରିବ ନାହିଁ, କାହିଁକି ନା ଏହା ଏକ ପରିବାର ଅଟେ। ପରିବାରର ଜଣେ ଅନ୍ୟ ଜଣକୁ ନମସ୍କାର ଅଥବା ଶୁଭ ସକାଳ କହିବେ, ଏକଥା ଶୋଭା ପାଏ ନାହିଁ। ଘରେ ତ ଖାଇପି ଅଫିସକୁ ଗଲ, ପୁଣି ଆସିଲ, ଏଇଭଳି ଚାଲି ଆସିଛି, ନମସ୍କାର କରିବାର ଆବଶ୍ୟକତା ପଡ଼େ ନାହିଁ। ଗୁଡ୍ ମର୍ଣ୍ଣିଂ କହିବାର ଫେସନ ମଧ୍ୟ ୟୁରୋପବାସୀମାନଙ୍କ ଠାରୁ ବାହାରିଛି, ନଚେତ ଆଗରୁ ଏସବୁ କିଛି ଚାଲୁନଥିଲା। କୌଣସି ସତ୍ସଙ୍ଗରେ ପରସ୍ପର ସହିତ ମିଶିଲେ ନମସ୍କାର କରିଥାନ୍ତି, ପାଦ ତଳେ ପଡ଼ିଥାନ୍ତି, ତେବେ ପାଦ ତଳେ ପଡ଼ିବା ନମ୍ରତା ନିମନ୍ତେ ଶିଖାଇଥାନ୍ତି। ଏଠାରେ ତ ତୁମେ ପିଲାମାନଙ୍କୁ ଦେହି ଅଭିମାନୀ ହେବାକୁ ପଡ଼ିବ, ଆତ୍ମା ଆତ୍ମାକୁ କ'ଣ କହିବ? ତଥାପି ମଧ୍ୟ କହିବାକୁ ତ ପଡ଼ିଥାଏ, ଯେପରି ବାବାଙ୍କୁ କହୁଛନ୍ତି ବାବା ନମସ୍ତେ, ଏବେ ବାବା ମଧ୍ୟ କହୁଛନ୍ତି ମୁଁ ସାଧାରଣ ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମମାନଙ୍କୁ ପାଠ ପଢ଼ାଉଛି, ୟାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରାଉଛି। କିପରି? ତାହା ତ ଯେତେବେଳେ ବାବା ସମ୍ମୁଖକୁ ଆସିବେ ସେତେବେଳେ ବୁଝାଇବେ, ନଚେତ କେହି କିପରି ବୁଝିପାରିବେ? ବାବା ସମ୍ମୁଖରେ ବସି ବୁଝାଉଛନ୍ତି, ତେଣୁ ପିଲାମାନେ ବୁଝିପାରୁଛନ୍ତି। ଉଭୟଙ୍କୁ ନମସ୍କାର କରିବାକୁ ପଡ଼ିବ, ବାପ ଦାଦା ନମସ୍ତେ। ବାହାର ଲୋକମାନେ ଏଇ କଥା ଶୁଣିଲେ ଦ୍ୱନ୍ଦ୍ୱରେ ପଡ଼ିବେ କି ଏମାନେ ବାପ ଦାଦା ବୋଲି କଣ କହୁଛନ୍ତି। ବହୁତ ଲୋକଙ୍କର ଦୁଇଟି ନାମ ମଧ୍ୟ ରହିଥାଏ ନା, ଯେପରି ଲକ୍ଷ୍ମୀ ନାରାୟଣ ଅଥବା ରାଧେ କୃଷ୍ଣ, ଏଭଳି ନାମ ମଧ୍ୟ ଅଛି। ଏହା ତ ଯେପରି ସ୍ତ୍ରୀ ପୁରୁଷ ଏକାଠି ହୋଇଗଲେ, ଇଏ ତ ହେଉଛନ୍ତି ବାପ ଦାଦା। ଏଇ କଥାକୁ ତୁମେ ପିଲାମାନେ ହିଁ ବୁଝିପାରିବ। ବାବା ନିଶ୍ଚିତ ବଡ଼ ଅଟନ୍ତି, ଯଦିଓ ଦୁଇଟି ନାମ ରହିଛି କିନ୍ତୁ ଜଣେ ତ ଅଟନ୍ତି ନା, ପୁଣି ଦୁଇ ଜଣଙ୍କର ନାମ କାହିଁକି ରଖିଦେଇଛନ୍ତି? ଏବେ ତୁମେ ପିଲାମାନେ ଜାଣୁଛ ଏହା ଭୁଲ ନାମ ଅଟେ, ବାବାଙ୍କୁ ଆଉ ତ କେହି ଚିହ୍ନିପାରିବେ ନାହିଁ, ତୁମେ ବାପ ଦାଦା ନମସ୍ତେ ବୋଲି କହୁଛ। ବାବା ପୁଣି କହୁଛନ୍ତି ଶାରୀରିକ ଏବଂ ଆତ୍ମିକ ପିଲାମାନେ ନମସ୍ତେ, କିନ୍ତୁ ଏତେ ଲମ୍ବା ହୋଇଯାଉଥିବାରୁ ଏହା ଶୋଭା ପାଉ ନାହିଁ। ଅକ୍ଷର ତ ଠିକ ଅଛି, ତୁମେ ଏବେ ଶାରୀରିକ ସନ୍ତାନ ସହିତ ଆତ୍ମିକ ସନ୍ତାନ ମଧ୍ୟ ଅଟ। ଶିବ ବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି, ଏବଂ ପୁଣି ପ୍ରଜାପିତା ମଧ୍ୟ ନିଶ୍ଚିତ ପିତା ଅଟନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ଅଟନ୍ତି, ତେବେ ଏହା ପ୍ରବୃତ୍ତି ମାର୍ଗ ହୋଇଯାଉଛି। ତୁମେ ସମସ୍ତେ ହେଉଛ ବ୍ରହ୍ମା କୁମାର କୁମାରୀ। ବ୍ରହ୍ମା କୁମାର କୁମାରୀ ହେବା ଦ୍ୱାରା ପ୍ରଜାପିତା ମଧ୍ୟ ସିଦ୍ଧ ହୋଇଯାଉଛି, ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ। କୁହ, ବ୍ରହ୍ମା କୁମାର କୁମାରୀମାନଙ୍କୁ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି, ବ୍ରହ୍ମାଙ୍କ ଠାରୁ ମିଳୁନାହିଁ। ବ୍ରହ୍ମା ମଧ୍ୟ ଶିବ ବାବାଙ୍କର ସନ୍ତାନ ଅଟନ୍ତି। ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା ବିଷ୍ଣୁ ଶଙ୍କର ଏମାନେ ହେଲେ ରଚନା, ଏମାନଙ୍କର ରଚୟିତା ହେଉଛନ୍ତି ଶିବ। ଶିବଙ୍କ ନିମନ୍ତେ ତ କେହି କହିପାରିବେ ନାହିଁ ଯେ ୟାଙ୍କର ସୃଷ୍ଟିକର୍ତ୍ତା କିଏ। ଶିବଙ୍କର ସୃଷ୍ଟିକର୍ତ୍ତା କେହି ନାହାନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କର ଏମାନେ ହେଲେ ରଚନା, ଏମାନଙ୍କ ଉପରେ ମଧ୍ୟ ରହିଛନ୍ତି ଶିବ, ଯିଏକି ସବୁ ଆତ୍ମାମାନଙ୍କର ପିତା। ଯଦି ସିଏ ସୃଷ୍ଟିକର୍ତ୍ତା ହେଲେ ତେବେ ପୁଣି ପ୍ରଶ୍ନ ଉଠୁଛି ଯେ କେବେ ସୃଷ୍ଟି କରିଥିଲେ ନା ନା, ଇଏ ତ ଅନାଦି ଅଟନ୍ତି, ଏତେ ଆତ୍ମାମାନଙ୍କୁ କେବେ ସୃଷ୍ଟି କଲେ ଏହି ପ୍ରଶ୍ନ ଉଠିବାର ନାହିଁ। ଏହି ଅନାଦି ଡ୍ରାମା ଚାଲି ଆସୁଛି, ଏହା ଅନ୍ତହୀନ ଅଟେ, ଏହାର କେବେ ଅନ୍ତ ହେଉ ନାହିଁ। ଏହି କଥା ତୁମ ପିଲାମାନଙ୍କ ମଧ୍ୟରେ କ୍ରମାନୁସାରେ ବୁଝୁଛନ୍ତି, ଏହା ବହୁତ ସହଜ ଅଟେ। ଏକମାତ୍ର ବାବାଙ୍କ ବିନା ଆଉ କାହା ପ୍ରତି ଆକର୍ଷଣ ନ ରହୁ, କେହି ବି ମରନ୍ତୁ ଅଥବା ବଞ୍ଚନ୍ତୁ, ଗାୟନ ମଧ୍ୟ ରହିଛି ଅମ୍ମା ମରିଗଲେ ମଧ୍ୟ ହାଲୁଆ ଖାଅ। ଧରିନିଅ କେହି ବି ମୃତ୍ୟୁବରଣ କଲେ ଏଥିରେ ଚିନ୍ତା କରିବାର କୌଣସି କଥା ନାହିଁ, କାହିଁକି ନା ଏହି ଡ୍ରାମା ଅନାଦି ତିଆରି ହୋଇଛି, ଡ୍ରାମା ଅନୁସାରେ ତାଙ୍କୁ ଏହି ସମୟରେ ଯିବାର ହିଁ ଥିଲା। ଏଥିରେ କଣ କରାଯାଇପାରିବ? ଟିକିଏ ହେଲେ ଦୁଃଖୀ ହେବାର କଥା ନାହିଁ, ଏହା ହେଉଛି ଯୋଗବଳର ଅବସ୍ଥା। ନିୟମ କହୁଛି ଟିକିଏ ହେଲେ ମଧ୍ୟ ଧକ୍କା ଆସିବା ଉଚିତ ନୁହେଁ। ସମସ୍ତେ ଅଭିନେତା ଅଟନ୍ତି, ନିଜ ନିଜର ପାର୍ଟ କରି ଚାଲିଛନ୍ତି, ପିଲାମାନଙ୍କୁ ଏହି ଜ୍ଞାନ ମିଳିଯାଇଛି। ବାବାଙ୍କୁ କହୁଛନ୍ତି ଏହି ହେ ପରମପିତା ପରମାତ୍ମା ଆସି ଆମକୁ ନେଇଯାଅ, ଏତେ ସବୁ ଶରୀରର ବିନାଶ କରାଇ ସବୁ ଆତ୍ମାମାନଙ୍କୁ ସାଥିରେ ନେଇଯିବା ଏହା ତ ବହୁତ ବଡ଼ କାମ ହେଲା। ଏଠାରେ ତ କେହି ଜଣେ ମୃତ୍ୟୁବରଣ କରିଲେ ବାର ମାସ ପର୍ଯ୍ୟନ୍ତ କାନ୍ଦିଥାନ୍ତି। ବାବା ତ ଏତେ ଢେର ଆତ୍ମାମାନଙ୍କୁ ନେଇଯିବେ, ସମସ୍ତେ ଏଠାରେ ଶରୀର ତ୍ୟାଗ କରିବେ। ପିଲାମାନେ ଜାଣିଛନ୍ତି ମହାଭାରତ ଲଢ଼େଇ ଲାଗିଲେ ମଶାମାଛି ସଦୃଶ ସମସ୍ତେ ଯିବେ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ, ଏହି ସାରା ଦୁନିଆ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଦେଖ ଇଂଲଣ୍ଡ ରୁଷିଆ ଆଦି କେତେ ବଡ଼ ବଡ଼ ଦେଶ ରହିଛି, ସତ୍ୟ ଯୁଗରେ କଣ ଏସବୁ ଥିଲା? ଦୁନିଆରେ ଏହା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ଯେ ଆମ ରାଜ୍ୟରେ ଏମାନେ କେହି ବି ନଥିଲେ, ଗୋଟିଏ ହିଁ ଧର୍ମ ଗୋଟିଏ ହିଁ ରାଜ୍ୟ ଥିଲା। ତୁମମାନଙ୍କ ମଧ୍ୟରେ ମଧ୍ୟ କ୍ରମାନୁସାରେ ଅଛନ୍ତି ଯାହାଙ୍କ ବୁଦ୍ଧିରେ ଏହି କଥା ଭଲ ଭାବରେ ରହୁଛି। ଯଦି ଧାରଣା ହେବ ତେବେ ସେହି ନିଶା ସର୍ବଦା ଚଢି ରହିବ, କିନ୍ତୁ କେତେ ଜଣଙ୍କର ନିଶା ବହୁତ ମୁସ୍କିଲରେ ଚଢିଥାଏ। ମିତ୍ର ସମ୍ବନ୍ଧୀ ଆଦି ସମସ୍ତଙ୍କୁ ପାଖରୁ ସ୍ମୃତି ହଟାଇ ଏକମାତ୍ର ବେହଦର ଖୁସି ସ୍ଥାୟୀ ହୋଇଥାଉ, ଏହା ବହୁତ ଚମତ୍କାରୀ କଥା ଅଟେ। ହଁ, ଏହା ମଧ୍ୟ ଅନ୍ତିମ ସମୟରେ ହେବ, ଶେଷ ସମୟରେ ହିଁ ସମସ୍ତେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ, ଶରୀରରୁ ମଧ୍ୟ ଅଭିମାନ ତୁଟିଯିବ, ବାସ୍ ଏବେ ଆମେ ଯାଉଛୁ ଏ କଥା ଯେପରି ସାଧାରଣ ହୋଇଯିବ, ଯେପରି ନାଟକରେ ଅଭିନେତାମାନେ ଅଭିନୟ କରି ପୁଣି ଘରକୁ ଯାଇଥାନ୍ତି, ଏହି ଦେହରୂପକ ବସ୍ତ୍ର ତ ତୁମକୁ ଏଇଠାରେ ହିଁ ଛାଡ଼ିବାକୁ ହେବ, ଏହି ବସ୍ତ୍ର ଏଇଠାରୁ ନେଇ ଏଇଠାରେ ହିଁ ପୁଣି ଛାଡ଼ୁଛନ୍ତି, ଏହିସବୁ ନୂଆ କଥା ତୁମର ବୁଦ୍ଧିରେ ଅଛି ଆଉ କାହାରି ବୁଦ୍ଧିରେ ନାହିଁ। ଅଲଫ ଏବଂ ବେ, ଅଲଫ ବା ବାବା ସବୁଠାରୁ ଉପରେ ଅଛନ୍ତି, କହୁଛନ୍ତି ମଧ୍ୟ ବାବାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ, ବିଷ୍ଣୁଙ୍କ ଦ୍ୱାରା ପାଳନା। ଆଚ୍ଛା, ବାକି ଶିବଙ୍କର କାମ କଣ? ସର୍ବୋଚ୍ଚ ଶିବ ବାବାଙ୍କୁ କେହି ବି ଜାଣିନାହାନ୍ତି, କହିଦେଉଛନ୍ତି ସିଏ ତ ସର୍ବବ୍ୟାପୀ ଅଟନ୍ତି, ଇଏ ସବୁ ତାଙ୍କର ହିଁ ରୂପ ଅଟେ। ସାରା ଦୁନିଆରେ ବୁଦ୍ଧିରେ ଏହା ପକ୍କା ହୋଇଗଲାଣି, ସେଥିପାଇଁ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି। ବାବା କହୁଛନ୍ତି ସାରା ଦୁନିଆ ଦୁର୍ଗତିକୁ ପ୍ରାପ୍ତ କଲାଣି, ପୁଣି ମୁଁ ହିଁ ଆସି ସମସ୍ତଙ୍କୁ ସଦ୍ଗତି ଦେଉଛି। ଯଦି ସିଏ ସର୍ବବ୍ୟାପୀ ଅଟନ୍ତି ତେବେ କଣ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି? ଗୋଟିଏ ପଟେ କହୁଛନ୍ତି ସମସ୍ତେ ଭାଇ ଭାଇ, ପୁଣି କହିଦେଉଛନ୍ତି ସମସ୍ତେ ପିତା ଅଟନ୍ତି, କିଛି ହେଲେ ବୁଝିପାରୁ ନାହାନ୍ତି। ଏବେ ତୁମ ସନ୍ତାନମାନଙ୍କୁ ବେହଦର ବାବା କହୁଛନ୍ତି ପିଲାମାନେ ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ତୁମକୁ ଏହି ଦାଦା ଅଥବା ମମାକୁ ମଧ୍ୟ ମନେ ପକାଇବା ଅନୁଚିତ, କହୁଛନ୍ତି ନା ମମା ନା ବାବା, କାହାର ହେଲେ କିଛି ମହିମା ନାହିଁ। ଶିବ ବାବା ନଥିଲେ ଏହି ବ୍ରହ୍ମା ମଧ୍ୟ କଣ କହି କରିପାରିଥାନ୍ତେ? ୟାଙ୍କୁ ମନେ ପକାଇଲେ କଣ ହେବ? ହଁ, ତୁମେ ଜାଣିଛ ୟାଙ୍କ ଦ୍ୱାରା ଆମେ ବାବାଙ୍କ ଠାରୁ ବର୍ଷା ଅର୍ଥାତ ସମ୍ପଦ ନେଉଛୁ, ୟାଙ୍କ ଠାରୁ ନୁହେଁ, ଇଏ ମଧ୍ୟ ତାଙ୍କ ଠାରୁ ବର୍ଷା ନେଉଛନ୍ତି, ତେଣୁ ତାଙ୍କୁ ବା ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଇଏ ତ ମଝିରେ ଦଲାଲ ଅଟନ୍ତି, ପୁଅ ଏବଂ ଝିଅର ନିର୍ବନ୍ଧ ହେଲା ପରେ ଉଭୟ ଉଭୟକୁ ମନେ ପକାଇଥାନ୍ତେ ନା? ଯିଏ ବିବାହ କରିଥାନ୍ତି ସେ ତ ମଝିରେ ଦଲାଲ ହୋଇଗଲେ। ୟାଙ୍କ ଦ୍ୱାରା ବାବା ତୁମ ଆତ୍ମାମାନଙ୍କର ନିର୍ବନ୍ଧ ନିଜ ସହିତ କରାଉଛନ୍ତି, ସେଥିପାଇଁ ଗାୟନ ମଧ୍ୟ ରହିଛି, ଦଲାଲ ରୂପରେ ସଦ୍ଗୁରୁ ମିଳିଛନ୍ତି। ସଦ୍ଗୁରୁ କୌଣସି ଦଲାଲ ନୁହନ୍ତି, ସଦ୍ଗୁରୁ ତ ନିରାକାର ଅଟନ୍ତି, ଯଦିଓ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ କହୁଛନ୍ତି କିନ୍ତୁ ସେ କୌଣସି ଗୁରୁ ନୁହନ୍ତି, ସତ୍ଗୁରୁ ଏକମାତ୍ର ବାବା ହିଁ ଅଟନ୍ତି, ଯିଏକି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ବାବା ତୁମମାନଙ୍କୁ ଶିଖାଉଛନ୍ତି, ସେଥିପାଇଁ ତୁମେ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛ ଏବଂ ସମସ୍ତଙ୍କୁ କହୁଛ କି ସବୁ ଦେଖି ମଧ୍ୟ ଦେଖ ନାହିଁ, ପୁଣି ଶିବ ବାବାଙ୍କ ଠାରେ ଲାଗି ରହୁ, ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ ଶ୍ମଶାନ ପାଲଟିଯିବ, ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ନା କି ବ୍ରହ୍ମାଙ୍କୁ। ବୁଦ୍ଧି କହୁଛି ଏହାଙ୍କ ଠାରୁ ବର୍ଷା ମିଳିବ ନାହିଁ, ବର୍ଷା ତ ବାବାଙ୍କ ଠାରୁ ମିଳିବ, ବାବାଙ୍କ ପାଖକୁ ହିଁ ଯିବାକୁ ହେବ। ଛାତ୍ର କଣ ଛାତ୍ରକୁ ମନେ ପକାଇବ? ଛାତ୍ର ତ ଶିକ୍ଷକଙ୍କୁ ମନେ ପକାଇବ ନା? ସ୍କୁଲରେ ଯେଉଁମାନେ ତୀକ୍ଷ୍ଣ ବୁଦ୍ଧି ହୋଇଥାନ୍ତି ସେମାନେ ପୁଣି ଅନ୍ୟମାନଙ୍କୁ ମଧ୍ୟ ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି। ବାବା ବି କହୁଛନ୍ତି ପରସ୍ପରକୁ ଉପରକୁ ଉଠାଇବାକୁ ଚେଷ୍ଟା କର, କିନ୍ତୁ ଭାଗ୍ୟରେ ନାହିଁ, ତେଣୁ ପୁରୁଷାର୍ଥ ମଧ୍ୟ କରୁନାହାନ୍ତି, ଅଳ୍ପରେ ହିଁ ସନ୍ତୁଷ୍ଟ ହେଇଯାଉଛନ୍ତି। ବୁଝାଇବା ଦରକାର, ପ୍ରଦର୍ଶନୀକୁ ବହୁତ ଆସୁଛନ୍ତି, ବହୁତଙ୍କୁ ବୁଝାଇବା ଦ୍ୱାରା ଉନ୍ନତି ମଧ୍ୟ ଅଧିକ ହେବ, ନିମନ୍ତ୍ରଣ ଦେଇ ମଗାଉଛନ୍ତି, ତେଣୁ ବଡ଼ ବଡ଼ ବୁଦ୍ଧିମାନ ଲୋକେ ଆସୁଛନ୍ତି, ବିନା ନିମନ୍ତ୍ରଣରେ ଅନେକ ପ୍ରକାରର ଲୋକ ଆସିଯାଉଛନ୍ତି, କଣ କଣ ସବୁ ଓଲଟା ସିଧା ଗପୁଛନ୍ତି। ରାଜକୀୟ ମନୁଷ୍ୟମାନଙ୍କର ଚାଲିଚଳନି ମଧ୍ୟ ରାଜକୀୟ ହୋଇଥାଏ, ରାଜକୀୟ ସ୍ୱଭାବର ଲୋକମାନେ ରାଜକୀୟତାର ସହିତ ଭିତରକୁ ଆସିଥାନ୍ତି, ଚଳନିରେ ମଧ୍ୟ ବହୁତ ଫରକ ରହିଥାଏ, ତାଙ୍କର ଚାଲିବା କଥା କହିବାରେ କୌଣସି ଶିଷ୍ଟାଚାର ନଥାଏ। ମେଳାରେ ତ ସବୁ ପ୍ରକାରର ମନୁଷ୍ୟ ଆସିଥାନ୍ତି, କାହାକୁ ମନା କରାଯାଉନାହିଁ, ସେଥିପାଇଁ କେଉଁଠି ମଧ୍ୟ ପ୍ରଦର୍ଶନୀ ହେଲେ ନିମନ୍ତ୍ରଣ କାର୍ଡ ଦେଇ ଡାକିଲେ ବହୁତ ରୟାଲ ଭଲ ଭଲ ଲୋକମାନେ ଆସିବେ, ପୁଣି ସେମାନେ ଅନ୍ୟମାନଙ୍କୁ ମଧ୍ୟ ଯାଇ ଶୁଣାଇବେ। କେବେ ମହିଳାମାନଙ୍କର ପ୍ରୋଗ୍ରାମ ରଖ, ତେବେ କେବଳ ମହିଳାମାନେ ହିଁ ଆସି ଦେଖିବେ, କାହିଁକି ନା କେଉଁଠି କେଉଁଠି ମହିଳାମାନେ ମଧ୍ୟ ବହୁତ ପର୍ଦ୍ଦା ଭିତରେ ମୁହଁ ଲୁଚାଇ ରହିଥାନ୍ତି। ତେଣୁ କେବଳ ମହିଳାମାନଙ୍କର ହିଁ ପ୍ରୋଗ୍ରାମ ହେବା ଉଚିତ, ପୁରୁଷ କେହି ହେଲେ ବି ନ ଆସନ୍ତୁ। ବାବା ବୁଝାଉଛନ୍ତି, ପ୍ରଥମେ ପ୍ରଥମେ ତୁମକୁ ବୁଝାଇବାକୁ ହେବ ଯେ ଶିବ ବାବା ନିରାକାର ଅଟନ୍ତି। ଶିବ ବାବା ଏବଂ ପ୍ରଜାପିତା ବ୍ରହ୍ମା ଉଭୟ ବାବା ହେଲେ ନା, ଉଭୟ ତ ସମାନ ହୋଇପାରିବେ ନାହିଁ, ଯାହାଫଳରେ ଦୁଇ ଜଣ ବାବାଙ୍କ ଠାରୁ ବର୍ଷା ମିଳିବ। ବର୍ଷା ଜେଜେଙ୍କ ଠାରୁ ଅଥବା ବାବାଙ୍କ ଠାରୁ ମିଳିବ। ଜେଜେଙ୍କ ସମ୍ପତ୍ତିରେ ହକ୍ ଥାଏ, ଯେମିତି ବି କୁପୁତ୍ର ହୁଅନ୍ତୁ ନା କାହିଁକି, ତଥାପି ମଧ୍ୟ ଜେଜେଙ୍କ ଠାରୁ ବର୍ଷା ମିଳିଯିବ। ଏହି କାଇଦା ଏବେଠାରୁ ହିଁ ଆରମ୍ଭ ହୋଇଥିଲା। ଜାଣିଥାନ୍ତି ଯେ ଏହାଙ୍କୁ ପଇସା ମିଳିବା ଦ୍ୱାରା ଗୋଟିଏ ବର୍ଷ ଭିତରେ ଉଡ଼ାଇ ଦେବେ, କିନ୍ତୁ ଗଭର୍ଣ୍ଣମେଣ୍ଟ ବା ସରକାରଙ୍କର ନିୟମ ଏପରି ରହିଛି ଯେ ଦେବାକୁ ହିଁ ପଡୁଛି, ଗଭର୍ଣ୍ଣମେଣ୍ଟ କିଛି କରିପାରିବ ନାହିଁ। ବାବା ତ ଅନୁଭବୀ ଅଟନ୍ତି, ଜଣେ ରାଜାଙ୍କର ପୁତ୍ର ଥିଲା ଯିଏକି 1 କୋଟି ଟଙ୍କା 12 ମାସରେ ଶେଷ କରିଦେଲା, ଏପରି ମଧ୍ୟ ଅଛନ୍ତି। ଶିବ ବାବା ତ ଦେଖୁଛନ୍ତି ବୋଲି କେବେ ହେଲେ କହିବେ ନାହିଁ, ଏହି ଦାଦା କହୁଛନ୍ତି। ମୁଁ ଏହିପରି ଉଦାହରଣ ବହୁତ ଦେଖିଛି। ଏହି ଦୁନିଆ ତ ବହୁତ ଖରାପ, ଏହା ହେଉଛି ପୁରୁଣା ଦୁନିଆ, ପୁରୁଣା ଘର, ପୁରୁଣା ଘରକୁ ସର୍ବଦା ଭାଙ୍ଗିବାକୁ ପଡ଼ିଥାଏ। ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜମହଲ ଦେଖ କିପରି ଫାଷ୍ଟ କ୍ଲାସ ଅଟେ। ଏବେ ତୁମେ ବାବାଙ୍କ ଦ୍ୱାରା ବୁଝୁଛ ଏବଂ ତୁମେ ମଧ୍ୟ ନରରୁ ନାରାୟଣ ହେଉଛ, ଏହା ହେଉଛି ହିଁ ସତ୍ୟ ନାରାୟଣଙ୍କ କଥା। ଏହି କଥା ତୁମେ ପିଲାମାନେ ହିଁ ବୁଝୁଛ, ତୁମମାନଙ୍କ ଭିତରେ ଏବେ ସମ୍ପୂର୍ଣ୍ଣ ଫୁଲ କେହି ହୋଇନାହାନ୍ତି, ଏଥିରେ ଚଳନି ବହୁତ ରାଜକୀୟ ହେବା ଉଚିତ। ତୁମେ ଦିନକୁ ଦିନ ଉନ୍ନତି ପ୍ରାପ୍ତ କରୁଛ, ଫୁଲ ହୋଇ ଚାଲିଛ, ତୁମେ ବହୁତ ସ୍ନେହର ସହିତ ବାପଦାଦା ବୋଲି କହୁଛ, ଏହା ମଧ୍ୟ ତୁମର ନୂଆ ଭାଷା ଅଟେ ଯାହା ମନୁଷ୍ୟମାନଙ୍କ ବୁଦ୍ଧିରେ ଆସିପାରିବ ନାହିଁ। ଧରିନିଅ ବାବା କୁଆଡେ ବି ଗଲେ ପିଲାମାନେ କହିବେ ବାପଦାଦା ନମସ୍ତେ, ବାବା ପ୍ରତ୍ୟୁତ୍ତର ଦେବେ ଶାରୀରିକ ଏବଂ ଆତ୍ମିକ ପିଲାମାନଙ୍କୁ ନମସ୍ତେ, ଏପରି କହିବାକୁ ପଡିବ ନା। କେହି ଶୁଣିଲେ କହିବେ ଏହା ତ ନୂଆ କଥା, ବାପଦାଦା ଏକତ୍ର କିପରି କହୁଛନ୍ତି, ବାପ ଏବଂ ଦାଦା ଉଭୟ କଣ କେବେ ଏକ ହୋଇପାରିବେ, ନାମ ମଧ୍ୟ ଦୁଇ ଜଣଙ୍କର ଅଲଗା ରହିଛି। ଶିବ ବାବା ବ୍ରହ୍ମା ଦାଦା ତୁମେ ଏହି ଦୁଇ ଜଣଙ୍କର ସନ୍ତାନ ଅଟ, ତୁମେ ଜାଣିଛ ଏହାଙ୍କ ଭିତରେ ଶିବ ବାବା ବସିଛନ୍ତି, ଆମେ ବାପଦାଦାଙ୍କର ସନ୍ତାନ ଅଟୁ। ଏହି କଥା ବି ବୁଦ୍ଧିରେ ମନେ ରହିଲେ ଖୁସିର ନିଶା ଚଢି ରହିବ ଏବଂ ଡ୍ରାମା ଉପରେ ମଧ୍ୟ ପକ୍କା ରହିବାକୁ ହେବ। ଧରିନିଅ କେହି ଶରୀର ଛାଡିଲେ ପୁଣି ସିଏ ଯାଇ ଅନ୍ୟ ଏକ ଅଭିନୟ କରିବେ, ପ୍ରତ୍ୟେକ ଆତ୍ମାକୁ ଅବିନାଶୀ ପାର୍ଟ ମିଳିଛି, ଏଥିରେ କିଛି ବି ଚିନ୍ତା କରିବାର ଆବଶ୍ୟକତା ନାହିଁ, ତାକୁ ଯାଇ ଅନ୍ୟ ପାର୍ଟ କରିବାକୁ ହେବ, ତାଙ୍କୁ ତ ଫେରେଇ ଅଣାଯାଇ ପାରିବ ନାହିଁ, ଡ୍ରାମା ଅଟେ ନା, ଏଥିରେ କାନ୍ଦିବାର କୌଣସି କଥା ନାହିଁ। ଏହିପରି ଅବସ୍ଥା ହେଲେ ଯାଇ ନିର୍ମୋହି ରାଜା ହୋଇପାରିବେ, ସତ୍ୟଯୁଗରେ ସମସ୍ତେ ନିର୍ମୋହି ହେବେ, ଏଠାରେ କେହି ମରିଗଲେ କେତେ କାନ୍ଦୁଛନ୍ତି, ବାବାଙ୍କୁ ପାଇଗଲ ତେଣୁ କାନ୍ଦିବା ଦରକାର ନାହିଁ, ବାବା କେତେ ଭଲ ରାସ୍ତା ବତାଉଛନ୍ତି, କନ୍ୟାମାନଙ୍କ ନିମନ୍ତେ ତ ଏହା ବହୁତ ଭଲ, ବାପା ଫାଲତୁରେ ପଇସା ଖର୍ଚ୍ଚ କରିବେ ଏବଂ ତୁମେ ଯାଇ ନର୍କରେ ପଡ଼ିବ, ଏହା ଅପେକ୍ଷା କୁହ ଆମେ ଏହି ପଇସାରେ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରଖାନା ଖୋଲିବୁ, ବହୁତଙ୍କର କଲ୍ୟାଣ କରିଲେ ତୁମର ବି ପୁଣ୍ୟ ହେବ ଏବଂ ଆମର ମଧ୍ୟ ପୁଣ୍ୟ ହୋଇଯିବ। ପିଲାମାନେ ନିଜେ ମଧ୍ୟ ଉତ୍ସାହରେ ରହୁଛନ୍ତି ଯେ ଆମେ ଭାରତକୁ ସ୍ୱର୍ଗ କରିବା ପାଇଁ ଶରୀର ମନ ଧନ ସବୁ ଖର୍ଚ୍ଚ କରିବୁ, ଏବେ ତ ନିଶା ରହିବା ଦରକାର, ଦେବାର ଥିଲେ ଦିଅ, ନ ଦେବାକୁ ଇଚ୍ଛା ଅଛି ତ ନ ଦିଅ, ତୁମେ ନିଜର କଲ୍ୟାଣ ଏବଂ ଅନେକଙ୍କର କଲ୍ୟାଣ କରିବାକୁ ଚାହୁଁନ, ଏତିକି ମସ୍ତି ରହିବା ଦରକାର, ଖାସ ଭାବରେ କୁମାରୀମାନେ ଛିଡ଼ା ହେବା ଉଚିତ। ଆଚ୍ଛା ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାର 1 ନମ୍ବର, ନିଜର ଚାଲିଚଳନକୁ ବହୁତ ରାଜକୀୟ କରିବାକୁ ହେବ, ବହୁତ ଶାଳୀନତାର ସହିତ କଥାବାର୍ତ୍ତା କରିବାକୁ ହେବ, ନମ୍ରତାର ଗୁଣ ଧାରଣ କରିବାକୁ ହେବ। 2 ନମ୍ବର, ଏହି ଆଖିରେ ଯାହା କିଛି ଦେଖାଯାଉଛି ଏସବୁ ମାଟିରେ ମିଶିଯିବ, ସେଥିପାଇଁ ଏହାକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଏକମାତ୍ର ଶିବ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀକୁ ନୁହେଁ। ଆଜିର ବରଦାନ ମାଷ୍ଟର ଜ୍ଞାନର ସାଗର ହୋଇ କଣ୍ଢେଇ ଖେଳ ଗୁଡିକୁ ସମାପ୍ତ କରୁଥିବା ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହୁଅ। ଭକ୍ତି ମାର୍ଗରେ ଯେପରି ମୂର୍ତ୍ତି ତିଆରି କରି ପୂଜା ଅର୍ଚ୍ଚନା କରନ୍ତି ପୁଣି ତାକୁ ବୁଡେଇ ଦିଅନ୍ତି, ତେଣୁ ତାକୁ ତୁମେ କଣ୍ଢେଇ ପୂଜା ବୋଲି କହୁଛ, ସେହିପରି ତୁମମାନଙ୍କ ସମ୍ମୁଖକୁ ଯଦି କୌଣସି ନିର୍ଜୀବ ଅସାର କଥା ଗୁଡିକ ଯଥା ଈର୍ଷା ଅନୁମାନ କ୍ଷଣିକ ଉତ୍ତେଜନା ଇତ୍ୟାଦି ଆସୁଛି ଏବଂ ତୁମେମାନେ ତାର ବିସ୍ତାର କରି ଅନୁଭବ କରୁଛ ବା ଅନ୍ୟକୁ କରାଉଛ ଯେ ଏହା ହିଁ ସତ୍ୟ ଅଟେ, ତେବେ ଏହା ମଧ୍ୟ ଯେପରି ସେଥିରେ ପ୍ରାଣ ଭରିଦେବା ସହିତ ସମାନ ଅଟେ। ତାପରେ ସେଗୁଡ଼ିକୁ ଜ୍ଞାନର ସାଗର ପିତାଙ୍କର ସ୍ମୃତି ଦ୍ୱାରା ବିତି ଯାଇଥିବା କଥାକୁ ଭୁଲି ଯାଇ ସ୍ୱର୍ଣ୍ଣ ତିରୁପି ଲହଡ଼ିରେ ବୁଡ଼ାଇ ମଧ୍ୟ ଦେଉଛ, କିନ୍ତୁ ଏଥିରେ ସମୟ ତ ନଷ୍ଟ ହେଲା ନା? ସେଥିପାଇଁ ପ୍ରଥମରୁ ହିଁ ମାଷ୍ଟର ଜ୍ଞାନ ସାଗର ହୋଇ ସ୍ମୃତି ସ୍ୱରୂପ ତଥା ସମର୍ଥୀ ସ୍ୱରୂପ ଭବର ବରଦାନ ଦ୍ୱାରା ଏଭଳି କଣ୍ଢେଇ ଖେଳଗୁଡ଼ିକୁ ସମାପ୍ତ କର। ସ୍ଲୋଗାନ, ଯେଉଁମାନେ ଆବଶ୍ୟକତା ସମୟରେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ଗୋଟିଏର ପଦ୍ମଗୁଣା ଫଳ ମିଳିଥାଏ। ଓମ୍ ଶାନ୍ତି।